ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଇନ୍ଦୋରଠାରେ ସଫାଇ ମେତ୍ର ସମ୍ମିଳନୀରେ ଉଦ୍ବୋଧନ ଦେବା ସହ ଉଜ୍ଜୟିନୀ ଇନ୍ଦୋର ସଡ଼କ ପ୍ରକଳ୍ପ ଲାଗି କରିବେ ଭୂମିପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମହାରାଷ୍ଟ୍ର ଗସ୍ତ କରି ପିଏମ୍ ବିଶ୍ୱକର୍ମା ଯୋଜନାରେ ଏକ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ଗତକାଲି ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କଲେ 61% ମତଦାତା ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ଖାଦ୍ୟ ଭାରତ ମହୋତ୍ସବ 2024 ଏବଂ ଭାରତ ବାଂଲାଦେଶ ମଧ୍ୟରେ ଆଜିଠାରୁ ଚେନ୍ନାଇରେ ଆରମ୍ଭ ହେଉଛି ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ମଧ୍ୟପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ଆଜି ଉଜ୍ଜୟିନୀରେ ପହଞ୍ଚବେ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ଆମ ସମ୍ଭାଦଦାତା କହିଛନ୍ତି ଏହି ଅବସରରେ ଉଜ୍ଜୟିନୀଠାରେ ଆୟୋଜିତ ହୋଇଥିବା ସଫାଇ ମିତ୍ର ସମ୍ମିଳନୀରେ ରାଷ୍ଟ୍ରପତି ଉଦ୍ବୋଧନ ଦେବା ସହିତ ସଫାଇ ମିତ୍ରଙ୍କ ସହ ଭାବ ବିନିମୟ କରିବେ ପରେ ଶ୍ରୀମତୀ ମୁର୍ମୁ ଉଜ୍ଜୟିନୀ ଇନ୍ଦୋର 6 ଲାଇନ୍ ବିଶିଷ୍ଟ ସଡ଼କ ପ୍ରକଳ୍ପ ଲାଗି ଭୂମିପୂଜନ କରିବେ ଏଥିସହିତ ରାଷ୍ଟ୍ରପତି ମହାକାଳେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ସ୍ୱଚ୍ଛତା ହିଁ ସେବା ପକ୍ଷ ଅବସରରେ ମନ୍ଦିର ପରିସରରେ ଶ୍ରମଦାନ କରିବାର କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତିଙ୍କ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ସେ ଇନ୍ଦୋରସ୍ଥିତ ଦେବୀ ଆହିଲ୍ୟା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି ରାଷ୍ଟ୍ରପତିଙ୍କ ଇନ୍ଦୋର ଗସ୍ତ ଅବସରରେ ଗତକାଲି ସ୍ଥାନୀୟ ଏକ ଏମ୍ପୋରିୟମ୍ରେ ହସ୍ତତନ୍ତ ବୁଣାକାରଙ୍କ ଦ୍ୱାରା ସିଲ୍କ ଓ ସୂତାରେ ପ୍ରସ୍ତୁତ ଚାନ୍ଦେଲି ଓ ମାହେଶ୍ୱରୀ ଶାଢ଼ୀଗୁଡ଼ିକର କଳାକୃତି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି ଏହି ଅବସରରେ ବୁଣାକାରମାନଙ୍କ ସହିତ ଆଲୋଚନା କାଳରେ ରାଷ୍ଟ୍ରପତି ଆମର ପୂର୍ବ ସଂସ୍କୃତି ଏବଂ ପରମ୍ପରାକୁ ସୁରକ୍ଷିତ ତଥା ସଂରକ୍ଷିତ କରି ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏହି ବୁଣାକାରମାନଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଥିବାରୁ ସେମାନଙ୍କୁ ପ୍ରୋହାହିତ କରିବା ସହିତ ନିଯୁକ୍ତି ସୁଯୋଗ ଦେବା ଉପରେ ଶ୍ରୀମତୀ ମୁର୍ମୁ ଆଲୋକପାତ କରିଥିଲେ ରାଷ୍ଟ୍ରପତି ସ୍ଥାନୀୟ ହସ୍ତତନ୍ତ ବୁଣାକାର ଜନଜାତି କାରିଗରଙ୍କ ସହିତ ଭାବ ବିନିମୟ କରିଥିଲେ ଏଥିସହିତ ଶ୍ରୀମତୀ ମୁର୍ମୁ ସେମାନଙ୍କର କଳାର ପ୍ରଶଂସା ମଧ୍ୟ କରିଛନ୍ତି ଏହି ଅବସରରେ ବୁଣାକାରମାନେ ସ୍ୱନିର୍ମିତ ଏକ କଳାକୃତି ରାଷ୍ଟ୍ରପତିଙ୍କୁ ଉପହାର ଦେଇଥିଲେ ରାଷ୍ଟ୍ରପତିଙ୍କ ସହିତ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ପିଏମ୍ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ମହାରାଷ୍ଟ୍ରର ୱାର୍ଧାଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ଏହି ଅବସରରେ ଶ୍ରୀ ମୋଦି ଏହି ଯୋଜନାର ହିତାଧିକାରୀଙ୍କୁ ଋଣ ଓ ମାନପତ୍ର ପ୍ରଦାନ କରିବେ 18 ବିଭିନ୍ନ ବର୍ଗର 18 ହିତାଧିକାରୀଙ୍କୁ ସେମାନଙ୍କର ଉତ୍କର୍ଷ ପ୍ରଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ ଏହାଛଡ଼ା ଶ୍ରୀ ମୋଦି ଏହି ଅବସରରେ ଏକ ସ୍କାରକୀ ଡାକଟିକଟର ମଧ୍ୟ ଉନ୍କୋଚନ କରିବାର କାର୍ଯ୍ୟକ୍ରମ ରହିଛି ମହାରାଷ୍ଟ୍ର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅମରାବତୀଠାରେ ପିଏମ୍ ମିତ୍ର ପାର୍କ ପ୍ରତିଷ୍ଠା ଲାଗି ଶିଳାନ୍ୟାସ କରିବେ ପ୍ରାୟ 1,000 ଏକର ପରିମିତ ଅଞ୍ଚଳରେ ବିକଶିତ ହେବାକୁ ଥିବା ଏହି ପାର୍କ ବୟନଶିଳ୍ପ କ୍ଷେତ୍ରରେ ଭାରତକୁ ବିଶ୍ୱ ହବ୍ ଭାବେ ପ୍ରତିଷ୍ଠା କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ ବୋଲି ସରକାରୀ ଭାବେ କୁହାଯାଇଛି ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କ ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବେ ରାଜ୍ୟର 15-45 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଆତ୍ମନିର୍ଭର କରାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାବିଦ୍ୟାଳୟରେ ଦକ୍ଷତା ବିକାଶ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପୁଣ୍ୟଶ୍ଳୋକ ଆହିଲ୍ୟା ଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନାର ଶୁଭାରମ୍ଭ କରିବେ ଏହି ଯୋଜନା ଅଧୀନରେ ମହାରାଷ୍ଟ୍ରର ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ୍ଗୁଡ଼ିକୁ 25 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ସମାଜର ସମସ୍ତ ବର୍ଗର ମହିଳାଙ୍କୁ ଆତ୍ମନିର୍ଭର କରିବା ଦିଗରେ ଏହି ଯୋଜନା ସହାୟକ ହେବ ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ଗତକାଲି ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 61% ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଗତ 35 ବର୍ଷ ମଧ୍ୟରେ ଏହା ହେଉଛି ରାଜ୍ୟରେ ସର୍ବାଧିକ ମତଦାନ ପୁଲୱାମା ସୋପିଆନ ଗୋଲଗାଓଁ କିସ୍ତୱାର ଅନନ୍ତନାଗ ରାମବନ ଓ ଡୋଡା ଜିଲ୍ଲାର 24 ବିଧାନସଭା ଆସନରେ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ଗ୍ରହଣ ସମ୍ପନ୍ନ ହୋଇଛି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଆୟୋଗ କହିଛନ୍ତି ସେଠାରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ରଗୁଡ଼ିକରେ ଯୁବବର୍ଗ ଏବଂ ମହିଳା ଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ହିଂସାକୁ ପରିତ୍ୟାଗ କରିବା ସହିତ ଏହା ବିପକ୍ଷରେ ମତଦାନ କରିବା ଲାଗି ଜନତାଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥିଲା ସମସ୍ତ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ କରାଯିବା ସହିତ 32 କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସେଠାରେ ଉପସ୍ଥିତ ରହି ସମଗ୍ର ପ୍ରକ୍ରିୟା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ ଜମ୍ମୁ, ଉଦ୍ଧମପୁର ଏବଂ ଦିଲ୍ଲୀରେ ପ୍ରତିଷ୍ଠା କରାଯାଇଥିବା 24 ସ୍ୱତନ୍ତ୍ର ମତଦାନ କେନ୍ଦ୍ରରେ ପ୍ରବାସୀ କାଶ୍ମୀର ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏତଦ୍ବ୍ୟତୀତ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଥମ ଥର ଲାଗି ନିଜ ବାସଗୃହରୁ ମତଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତକାଲି ଶାନ୍ତିପୂର୍ଣ୍ଣ ସହ ସମ୍ପନ୍ନ ହୋଇଛି। ଆସନ୍ତା 25 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ 6 ଜିଲ୍ଲାର 26 ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ। ଏହି ଆସନଗୁଡ଼ିକ ମଧ୍ୟରୁ ଗନ୍ଦରବାଲ ଜିଲ୍ଲାର ଗନ୍ଦରବାଲ ବିଧାନସଭା ଆସନ ଅନେକ ଗୁରୁତ୍ୱ ବହନ କରେ। ଏ ସମ୍ପର୍କରେ ଆମ ଶ୍ରୀନଗର ସମ୍ଭାଦଦାତା ଜଣାଇଛନ୍ତି, ଗନ୍ଦରବାଲ ଆସନ ଲାଗି ବିଭିନ୍ନ ରାଜନୈତିକ ଦଳର 15 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନ୍ଫରେନ୍ସର ଉପସଭାପତି ଉମର ଅବଦୁଲ୍ଲା, ପିଡିପିର ବସିର ଅହମ୍ମଦ ମୀର, ଆୱାନୀ ଇତେହାଦ ପାର୍ଟିର ମହମ୍ମଦ ଆସାକ ମୀର, ପୂର୍ବତନ ବିଧାୟକ ଇସ୍ଫାକ ଜବର ଅନ୍ୟତମ। ଏହି ନିର୍ବାଚନ ଲାଗି ସେଠାରେ 157 ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। 1,29,114 ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଇତିମଧ୍ୟରେ ବିଭିନ୍ନ ଦଳର ଷ୍ଟାର୍ ପ୍ରଚାରକମାନେ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ର୍ୟାଲି ଓ ରୋଡ୍ ଶୋ କରିବା ସହିତ ଘରକୁ ଘର ବୁଲି ଲୋକଙ୍କୁ ଭେଟି ନିଜ ନିଜ ସପକ୍ଷରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନକୁ ମୁକ୍ତ, ଅବାଧ ତଥା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଶ୍ୱ ଖାଦ୍ୟ ଭାରତ ମହୋତ୍ସବ 2024 ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ଏହି ଚାରିଦିନିଆ ମହୋତ୍ସବ ସମ୍ପର୍କରେ ସୂଚନା ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଭିନବ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବା ସହିତ ନିରନ୍ତର ଯୋଗାଣ ଉପରେ ପ୍ରାଥମିକତା ଦେଇ ଏଥିରେ ଆଲୋଚନା କରାଯିବ। ଏହି କ୍ଷେତ୍ରରେ ଭାରତ ବିଶ୍ୱର ଏକ ଶକ୍ତି କ୍ଷେତ୍ର ଭାବେ ନେଉଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଏହି ମହୋତ୍ସବରେ ଆଲୋକପାତ କରାଯିବ। 24 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମେତ 90 ଅଧିକ ରାଷ୍ଟ୍ର ଏବଂ 18 କେନ୍ଦ୍ରୀୟ ମନ୍ତ୍ରଣାଳୟ ଏଥିରେ ଅଂଶଗ୍ରହଣ କରିବେ। ଜାପାନ ଏହି ମହୋତ୍ସବର ଭାଗିଦାରୀ ରାଷ୍ଟ୍ର ଭାବେ ଯୋଗଦେବ। ସେହିଭଳି ଭିଏତନାମ ଓ ଇରାନ ଫୋକସ୍ ଦେଶ ଭାବେ ଏଥିରେ ଅଂଶଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଲେବାନନରେ ଗତ 2 ଧରି ସିରିଜ୍ ବୋମା ବିସ୍ଫୋରଣରେ ପ୍ରାୟ 32 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ଗତକାଲି ୱାକିଟକି ବିସ୍ଫୋରଣରେ 20 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 450 ଜଣ ଆହତ ହୋଇଛନ୍ତି। ସେହିଭଳି ଗତ ମଙ୍ଗଳବାର ଦିନ ପେଜର ବିସ୍ଫୋରଣରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ 3,000 ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଲେବାନନରେ ଉତ୍ତେଜନା ବୃଦ୍ଧି ପାଇବା ଦିଗରେ ଇସ୍ରାଏଲ୍ର ହାତ ରହିଛି ବୋଲି ଜୋର୍ଡାନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆଇମାନ୍ ସଫାଦି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏକ ନୂତନ ଯୁଗର ଯୁଦ୍ଧ ଆରମ୍ଭ ହୋଇଛି ବୋଲି ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 2 ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ କ୍ରିକେଟ୍ ମ୍ୟାଚ୍ ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଗୌତମ ଗମ୍ଭୀର ଭାରତର କୋଚ୍ ଭାବେ ଦାୟିତ୍ୱ ନେବା ପରେ ଏହା ହେଉଛି ଦଳ ଲାଗି ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ନିକଟ ଅତୀତରେ ବାଂଲାଦେଶ ପାକିସ୍ତାନ ବିପକ୍ଷରେ ସିରିଜ୍ ବିଜୟୀ ହେବା ପରେ ଆତ୍ମବିଶ୍ୱାସର ସହ ଆଜିର ମ୍ୟାଚ୍ ଖେଳିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଭାରତ ଇଂଲଣ୍ଡ ବିପକ୍ଷରେ 4-1 ଟେଷ୍ଟ ସିରିଜ୍ ବିଜୟୀ ହୋଇ ଏହି ଟେଷ୍ଟ ମ୍ୟାଚ୍କୁ ଓହ୍ଲାଉଛି। ଚୀନ୍ ଓପନ୍ 2024 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ପ୍ରାରମ୍ଭିକ ରାଉଣ୍ଡରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତର ମାଳବିକା ବଂଶଦ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ପ୍ରତିଦ୍ୱନ୍ଦ୍ୱୀଙ୍କୁ 26-24, 21-19 ପରାସ୍ତ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ସେ ସ୍କଟଲାଣ୍ଡର କ୍ରିଷ୍ଟି ଗିଲ୍ମୋର୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ଏହି ବର୍ଗରେ ଭାରତର ଆକର୍ଷି କାଶ୍ୟପ ତାଙ୍କର ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଭାରତର 17 କମ୍ ପୁରୁଷ ଫୁଟବଲ ଦଳ ସାପ୍ ଚାମ୍ପିୟନ୍ସିପ୍ରେ ଭାଗ ନେବା ଲାଗି ଭୁଟାନରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ଥିମ୍ପୁସ୍ଥିତ ଚାଙ୍ଗ୍ଲିମିଥାଙ୍ଗ ଷ୍ଟାଡିୟମ୍ରେ 30 ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିୟନ୍ସିପ୍ ଅନୁଷ୍ଠିତ ହେବ। କୋଚ୍ ଇଶାକ୍ ଅହମ୍ମଦଙ୍କ ମାର୍ଗଦର୍ଶନରେ 23 ଜଣିଆ ଭାରତୀୟ ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆସନ୍ତାକାଲି ଭାରତ ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବ। ଗତବର୍ଷ 16 କମ୍ ଏହି ସାପ୍ ଚାମ୍ପିୟନ୍ସିପ୍ରେ ଭାରତ ଚାମ୍ପିୟନ୍ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଇନ୍ଦୋରଠାରେ ସଫାଇ ମିତ୍ର ସମ୍ମେଳନରେ ଉଦ୍ବୋଧନ ଦେବା ସହିତ ଉଜ୍ଜୟିନୀ ଇନ୍ଦୋର ସଡ଼କ ପ୍ରକଳ୍ପ ଲାଗି କରିବେ ଭୂମିପୂଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମହାରାଷ୍ଟ୍ର ଗସ୍ତ କରି ପିଏମ୍ ବିଶ୍ୱକର୍ମା ଯୋଜନାର 1 ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ଗତକାଲି ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କଲେ 61% ମତଦାତା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।